ଓମ୍ ଶାନ୍ତି। ଆଜି 31 ଜାନୁଆରୀ 2026 ବାପ୍ତା ତାଙ୍କର ସାକାର ମଧୁର ମହାବାକ୍ୟ। ବାବା ଆଜି ସାରେ କହିଛନ୍ତି ମିଠେ ବାଚେ, ସାରା କଳ୍ପ ଭିତରେ ଏହା ହିଁ ହେଉଛି ସର୍ବୋତ୍ତମ କଲ୍ୟାଣକାରୀ ସଙ୍ଗମ ଯୁଗ। ଏହି ସମୟରେ ତୁମେ ପିଲାମାନେ ଯୋଗ ରୂପକ ସାକାରିନ ଦ୍ୱାରା ସତପ୍ରଧାନ ଅର୍ଥାତ୍ ମିଠା ହେଉଛ। ଆଜିର ପ୍ରଶ୍ନ, ଅନେକ ପ୍ରକାରର ପ୍ରଶ୍ନର ଉତ୍ପତ୍ତିର କାରଣ ତଥା ସେ ସବୁର ନିବାରଣ କ'ଣ? ଉତ୍ତର, ଯେତେବେଳେ ଦେହ ଅଭିମାନରେ ଆସୁଛ ସେତେବେଳେ ହିଁ ସଂଶୟ ଉତ୍ପନ୍ନ ହେଉଛି, ଏବଂ ସଂଶୟ ଆସିବା ଦ୍ୱାରା ହିଁ ଅନେକ ପ୍ରକାରର ପ୍ରଶ୍ନ ଉତ୍ପତ୍ତି ହୋଇଥାଏ। ବାବା କହୁଛନ୍ତି, ମୁଁ ତୁମମାନଙ୍କୁ ଯେଉଁ କାର୍ଯ୍ୟ ଦେଇଛି ଯାହାକି ପତିତରୁ ପାବନ ହୁଅ ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଅ, ସର୍ବଦା ଏହି ଧନ୍ଦାରେ ବ୍ୟସ୍ତ ରହିଲେ ସବୁ ପ୍ରଶ୍ନ ସମାପ୍ତ ହୋଇଯିବ। ଗୀତ, ତୁମ୍ହେ ପାକେ ହମନେ ଜହାନ ପା ଲିଆ ହେ, ଜମିନ ତ ଜମିନ ସାରା ଆସମାନ ବି ପା ଲିଆ ହେ। ଓମ୍ ଶାନ୍ତି। ମିଠା ମିଠା ଆତ୍ମିକ ସନ୍ତାନମାନେ ଗୀତ ଶୁଣିଲେ ମିଠା ମିଠା ଆତ୍ମିକ ସନ୍ତାନ ବୋଲି କିଏ କହିଲେ? ଏ କଥା ନିଶ୍ଚିତ ଭାବରେ ଆତ୍ମାର ପିତା ପରମାତ୍ମା ହିଁ କହିପାରିବେ। ମିଠା ମିଠା ସନ୍ତାନମାନେ ଏବେ ସମ୍ମୁଖରେ ବସିଛନ୍ତି ଏବଂ ବାବା ବହୁତ ସ୍ନେହର ସହିତ ବୁଝାଉଛନ୍ତି, ଏବେ ତୁମେମାନେ ଜାଣୁଛ ଯେ ସୁଖ ଶାନ୍ତିର ଦାତା ଦୁଃଖ ହରତା ବାବାଙ୍କ ବ୍ୟତୀତ ସାରା ଦୁନିଆରେ ଅନ୍ୟ କୌଣସି ମନୁଷ୍ୟ ହୋଇପାରିବେ ନାହିଁ। ସେଥିପାଇଁ ସମସ୍ତେ ଦୁଃଖ ସମୟରେ ବାବାଙ୍କୁ ମନେ ପକାଇ ଆସୁଛନ୍ତି। ତୁମେମାନେ ବାବାଙ୍କ ସମ୍ମୁଖରେ ବସିଛ, ଏଣୁ ଜାଣୁଛ ଯେ ବାବା ଆମକୁ ସୁଖଧାମର ଯଜ୍ଞ କରୁଛନ୍ତି। ଆମେମାନେ ସଦାକାଳ ପାଇଁ ସୁଖଧାମର ମାଲିକ କରୁଥିବା ବାବାଙ୍କ ସମ୍ମୁଖକୁ ଆସିଛୁ। ଏବେ ବୁଝିପାରୁଛ ଯେ ସମ୍ମୁଖରେ ଶୁଣିବା ଏବଂ ଦୂରରେ ରହି ଶୁଣିବାରେ ବହୁତ ଅନ୍ତର ରହିଛି। ମଧୁବନରେ ତୁମେମାନେ ସମ୍ମୁଖରେ ଶୁଣୁଛ, ମଧୁବନ ପ୍ରସିଦ୍ଧ ଅଟେ। ମଧୁବନରେ ସେମାନେ ଶ୍ରୀକୃଷ୍ଣଙ୍କର ଚିତ୍ର ଦେଖାଇଛନ୍ତି, କିନ୍ତୁ ବର୍ତ୍ତମାନ ତ ଶ୍ରୀକୃଷ୍ଣ ନାହାନ୍ତି। ତୁମେ ପିଲାମାନେ ଜାଣିଛ, ନିଜକୁ ବାରମ୍ବାର ଆତ୍ମା ନିଶ୍ଚୟ କରିବାକୁ ହେବ, ଏଥିରେ ମେହନତ ଲାଗିଥାଏ। ମୁଁ ଆତ୍ମା ବାବାଙ୍କଠାରୁ ବର୍ଷା ନେଉଛି, ବାବା ସାରା ସୃଷ୍ଟିଚକ୍ର ଭିତରେ ଥରେ ମାତ୍ର ଆସୁଛନ୍ତି। ଏହା କଳ୍ପର କଲ୍ୟାଣକାରୀ ସଙ୍ଗମ ଯୁଗ, ଏହାର ନାମ ପୁରୁଷୋତ୍ତମ ରଖାଯାଇଛି। ଏହା ସଙ୍ଗମ ଯୁଗ ଅଟେ, ଯେଉଁ ସମୟରେ ସମସ୍ତ ମନୁଷ୍ୟ ମାତ୍ର ଉତ୍ତମ ହୋଇଥାନ୍ତି। ଏବେ ତ ସମସ୍ତ ମନୁଷ୍ୟ ମାତ୍ରଙ୍କର ଆତ୍ମା ତମ ପ୍ରଧାନ ହୋଇଯାଇଛି, ଯାହା ପୁଣି ସତପ୍ରଧାନ ହେବ। ସତପ୍ରଧାନ ଥିବା ସମୟରେ ଆତ୍ମା ଉତ୍ତମ ଥିଲା, ତମ ପ୍ରଧାନ ହେବା ଦ୍ୱାରା ମନୁଷ୍ୟ ମଧ୍ୟ କନିଷ୍ଠ ହୋଇଯାଇଛନ୍ତି। ତେବେ ବର୍ତ୍ତମାନ ବାବା ଆତ୍ମାମାନଙ୍କୁ ସମ୍ମୁଖରେ ବସି ବୁଝାଉଛନ୍ତି, ସାରା ପାଠ ଆତ୍ମା ହିଁ କରୁଛି, ଶରୀର ନୁହେଁ। ଏବେ ତୁମମାନଙ୍କ ବୁଦ୍ଧିରେ ଆସିଯାଇଛି ଯେ ଆମେ ଆତ୍ମାମାନେ ବାସ୍ତବରେ ନିରାକାରୀ ଦୁନିଆ ବା ଶାନ୍ତିଧାମର ନିବାସୀ ଅଟୁ। ଏହି କଥାକୁ କେହି ଜାଣି ନାହାନ୍ତି, ନା କାହାକୁ ବୁଝାଇ ପାରିବେ। ଏବେ ତୁମର ବୁଦ୍ଧିର ତାଲା ଖୋଲିଯାଇଛି, ତୁମେ ଜାଣୁଛ ବାସ୍ତବରେ ଆତ୍ମା ପରମଧାମରେ ରହୁଛି, ତାହା ହେଲା ନିରାକାରୀ ଦୁନିଆ, ଏହା ସାକାରୀ ଦୁନିଆ। ଏଠାରେ ଆମେ ସବୁ ଆତ୍ମାମାନେ ପାଠ ଧରି ଅଟୁ। ପ୍ରଥମେ ପ୍ରଥମେ ଆମେମାନେ ଅଭିନୟ କରିବା ପାଇଁ ଆସୁଛୁ, ପୁଣି କ୍ରମାନ୍ୱୟରେ ସମସ୍ତେ ଆସିଥାନ୍ତି, ସବୁ ପାଠଧାରୀ ଏକାଠି ଆସନ୍ତି ନାହିଁ। ଭିନ୍ନ ଭିନ୍ନ ପ୍ରକାରର ପାଠଧାରୀମାନେ ସମୟ ଅନୁସାରେ ଏଠାକୁ ଆସିବାରେ ଲାଗିଛନ୍ତି। ସମସ୍ତେ ସେତେବେଳେ ଏକାଠି ହେବେ ଯେତେବେଳେ ନାଟକ ଶେଷ ହେବ। ଏବେ ତୁମମାନଙ୍କୁ ପରିଚୟ ମିଳିଛି, ମୁଁ ଆତ୍ମା ପ୍ରକୃତରେ ଶାନ୍ତିଧାମର ନିବାସୀ ଅଟେ, ଏଠାକୁ ପାଠ କରିବା ପାଇଁ ଆସିଛି। ବାବା ସାରା ସମୟ ଅର୍ଥାତ୍ ପୁରା କଳ୍ପ ପାଠ କରିବା ପାଇଁ ଆସନ୍ତି ନାହିଁ। ଆମେ ହିଁ ପାଠ କରି କରି ସତପ୍ରଧାନରୁ ତମ ପ୍ରଧାନ ହୋଇଯାଉଛୁ। ଏବେ ତୁମମାନଙ୍କୁ ସମ୍ମୁଖରେ ଶୁଣିବାକୁ ବହୁତ ମଜା ଲାଗୁଛି, ନିଜେ ମୁରଲୀ ପଢ଼ିଲେ ଏତେ ମଜା ଆସେ ନାହିଁ। ଏଠାରେ ସମ୍ମୁଖରେ ରହିଛ ନା, ତୁମେ ପିଲାମାନେ ଜାଣୁଛ ଯେ ଭାରତ ଭଗବାନ ଭଗବତୀଙ୍କର ସ୍ଥାନ ଥିଲା, ଯାହାକି ଏବେ ନାହିଁ। ସ୍ମାରକୀ ସ୍ୱରୂପ ସେମାନଙ୍କର ଚିତ୍ର ଦେଖୁଛ, ଅର୍ଥାତ୍ ନିଶ୍ଚିତ ଭାବରେ ସେମାନଙ୍କର ଦୁନିଆ ଥିଲା। ଆମେମାନେ ମଧ୍ୟ ସେଠାକାର ଅର୍ଥାତ୍ ସ୍ୱର୍ଗର ନିବାସୀ ଥିଲେ। ପ୍ରଥମେ ପ୍ରଥମେ ଆମେ ଦେବତା ଥିଲେ। ନିଜର ପାଠକୁ ତ ମନେ ପକାଇବା ନା କି ଭୁଲିଯିବା। ବାବା କହୁଛନ୍ତି, ତୁମେମାନେ ହିଁ ଏଠାରେ ଏହି ପାଠ କରିଛ, ଏହା ଡ୍ରାମା ଅଟେ। ନୂଆ ଦୁନିଆ ପୁଣି ନିଶ୍ଚିତ ପୁରୁଣା ହେବ। ପ୍ରଥମେ ପ୍ରଥମେ ଉପରୁ ଯେଉଁ ଆତ୍ମାମାନେ ଆସିଥାନ୍ତି ସେମାନେ ସୁବର୍ଣ୍ଣ ଯୁଗ ଅର୍ଥାତ୍ ସତ୍ୟ ଯୁଗରେ ଆସିଥାନ୍ତି। ଏହିସବୁ କଥା ଏବେ ତୁମମାନଙ୍କ ବୁଦ୍ଧିରେ ଅଛି। ତୁମେମାନେ ବିଶ୍ୱର ମାଲିକ ମହାରାଜା ମହାରାଣୀ ଥିଲ, ସେଠାରେ କେବଳ ତୁମମାନଙ୍କର ରାଜଧାନୀ ଥିଲା। ଏବେ ତ ରାଜଧାନୀ ନାହିଁ। ଏବେ ତୁମେ ଶିକ୍ଷା ଗ୍ରହଣ କରୁଛ ଯେ ସେଠାରେ ଆମେ ରାଜକର୍ମ କିପରି ଚଳାଇବା। ସେଠାରେ ମନ୍ତ୍ରୀ ନଥାନ୍ତି, କାରଣ ମତଦାତାଙ୍କର ଆବଶ୍ୟକ ହିଁ ନଥାଏ। ସେମାନେ ତ ଶ୍ରୀମତ ଦ୍ୱାରା ଶ୍ରେଷ୍ଠରୁ ଶ୍ରେଷ୍ଠ ହୋଇଯାଇଥାନ୍ତି, ତେଣୁ ସେମାନଙ୍କୁ ଅନ୍ୟ କାହାଠାରୁ ମତ ନେବାର ଆବଶ୍ୟକତା ନଥାଏ। ଯଦି କାହାଠାରୁ ମତ ନେଲେ ତେବେ ବୁଝିବାକୁ ହେବ ଯେ ତାଙ୍କର ବୁଦ୍ଧି ଦୁର୍ବଳ ଅଛି। ଏବେ ବାପାଙ୍କଠାରୁ ଯେଉଁ ଶ୍ରୀମତ ମିଳୁଛି ତାହା ସତ୍ୟଯୁଗରେ ମଧ୍ୟ କାୟମ ରହିବ। ଏବେ ତୁମେମାନେ ଜାଣୁଛ, ପ୍ରଥମେ ପ୍ରଥମେ ନିଶ୍ଚିତ ଭାବରେ ଏହି ଦେବୀ ଦେବତାମାନଙ୍କର ରାଜ୍ୟ ଥିଲା। ଏବେ ତୁମମାନଙ୍କର ଆତ୍ମା ସତେଜ ହେଉଛି। ଏହି ଜ୍ଞାନ ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କେହି ବି ଦେଇପାରିବେ ନାହିଁ। ଏବେ ତୁମ ପିଲାମାନଙ୍କୁ ଦେହି ଅଭିମାନୀ ହେବାକୁ ପଡ଼ିବ। ଶାନ୍ତିଧାମରୁ ଆସି ଏଠାରେ ତୁମେମାନେ ବାଣୀରେ ଆସୁଛ। କଥାବାର୍ତ୍ତା କରିବା ବିନା କର୍ମ ହୋଇପାରିବ ନାହିଁ, ଏହା ବହୁତ ବୁଝିବାର କଥା। ଯେମିତି ବାବାଙ୍କ ଭିତରେ ସାରା ସୃଷ୍ଟିର ଜ୍ଞାନ ରହିଛି, ସେମିତି ତୁମ ଆତ୍ମା ଭିତରେ ମଧ୍ୟ ଜ୍ଞାନ ରହିଛି। ଆତ୍ମା କହୁଛି, ମୁଁ ଗୋଟିଏ ଶରୀର ଛାଡ଼ି ସଂସ୍କାର ଅନୁସାରେ ପୁଣି ଅନ୍ୟ ଏକ ଶରୀର ଧାରଣ କରୁଛି। ପୁନର୍ଜନ୍ମ ମଧ୍ୟ ନିଶ୍ଚିତ ହୋଇଥାଏ। ଆତ୍ମାକୁ ଯାହା ବି ପାଠ ମିଳିଛି ତାହା କରିଚାଲିଛି, ସଂସ୍କାର ଅନୁସାରେ ପରବର୍ତ୍ତୀ ଜନ୍ମ ନେଇଚାଲିଛି। ଆତ୍ମାର ପବିତ୍ରତାର ମାତ୍ରା ଦିନକୁ ଦିନ କମି କମି ଯାଉଛି। ପତିତ ଅକ୍ଷର ଦ୍ୱାପର ଯୁଗଠାରୁ ବ୍ୟବହାର କରାଯାଏ, ତଥାପି ମଧ୍ୟ କିଛିଟା ଫରକ ନିଶ୍ଚିତ ପଡ଼ିଥାଏ। ନୂଆ ଘର ତିଆରି କରିଲେ ଏକ ମାସ ପରେ ସେଥିରେ କିଛିଟା ଫରକ ତ ନିଶ୍ଚିତ ପଡ଼ିବ। ଏବେ ତୁମେ ପିଲାମାନେ ଜାଣୁଛ ଯେ ବାବା ଆମକୁ ସମ୍ପତ୍ତି ଦେଉଛନ୍ତି। ବାବା କହୁଛନ୍ତି, ମୁଁ ଆସିଛି ତୁମମାନଙ୍କୁ ସମ୍ପତ୍ତି ଦେବା ପାଇଁ। ତେବେ ଯିଏ ଯେତେ ପୁରୁଷାର୍ଥ କରିବ ସେତେ ଉଚ୍ଚ ପଦ ପାଇବ। ବାବାଙ୍କ ପାଖରେ କୌଣସି ପ୍ରଭେଦ ନାହିଁ। ବାବା ଜାଣିଛନ୍ତି ମୁଁ ଆତ୍ମାମାନଙ୍କୁ ପାଠ ପଢ଼ାଉଛି। ବାବାଙ୍କଠାରୁ ସମ୍ପତ୍ତି ନେବାର ହକ ଆତ୍ମାମାନଙ୍କର ଅଛି। ଏଥିରେ ପୁରୁଷ ସ୍ତ୍ରୀର ଦୃଷ୍ଟି ନାହିଁ। ତୁମେମାନେ ସମସ୍ତେ ସନ୍ତାନ ଅଟ। ଏବେ ବାବାଙ୍କଠାରୁ ବର୍ଷା ନେଉଛ। ଆତ୍ମାମାନେ ପରସ୍ପର ଭାଇ ଭାଇ ଅଟନ୍ତି, ଯାହାଙ୍କୁ ବାବା ପାଠ ପଢ଼ାଉଛନ୍ତି, ବର୍ଷା ଦେଉଛନ୍ତି। ବାବା ହିଁ ଆତ୍ମିକ ସନ୍ତାନମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ହେ ମୋର ଗେହ୍ଲା ମିଠା ଶିଖିଲଥେ ସନ୍ତାନମାନେ, ତୁମେମାନେ ବହୁତ ସମୟ ହେବ ଅଭିନୟ କରିକରି ଏବେ ପୁନର୍ବାର ଆସି ମୋ ସହିତ ମିଶୁଛ ନିଜର ସମ୍ପତ୍ତି ନେବା ପାଇଁ। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ତୁମମାନଙ୍କର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପାଠ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ତୁମେ ଅଭିନେତାମାନେ ଅଭିନୟ କରିଚାଲିଛ। ଆତ୍ମା ଅବିନାଶୀ, ତା ଭିତରେ ଅବିନାଶୀ ପାଠ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଶରୀର ତ ବଦଳି ଚାଲିଛି, ବାକି ଆତ୍ମା ପବିତ୍ରରୁ ଅପବିତ୍ର ହେଉଛି। ସତ୍ୟ ଯୁଗରେ ଆତ୍ମା ପବିତ୍ର ଥିଲା, ଏବେ ପତିତ ହୋଇଯାଇଛି। ଏହାକୁ କୁହାଯାଏ ପତିତ ଦୁନିଆ। ଯେତେବେଳେ ଦେବତାମାନଙ୍କର ରାଜ୍ୟ ଥିଲା ସେତେବେଳେ ନିର୍ବିକାରୀ ଦୁନିଆ ଥିଲା, ଯାହାକି ଏବେ ନାହିଁ। ଏହା ମଧ୍ୟ ଏକ ଖେଳ ଅଟେ ନା? ନୂଆ ଦୁନିଆରୁ ପୁରୁଣା ଦୁନିଆ, ପୁରୁଣା ଦୁନିଆରୁ ପୁଣି ନୂଆ ଦୁନିଆ। ଏବେ ସୁଖଧାମର ସ୍ଥାପନା ହେଉଛି, ବାକି ସବୁ ଆତ୍ମାମାନେ ମୁକ୍ତିଧାମରେ ରହିବେ। ଏବେ ଏହି ବେହଦର ନାଟକ ଶେଷ ହେବାକୁ ଯାଉଛି। ସବୁ ଆତ୍ମାମାନେ ମଶାମାଛି ସଦୃଶ ଘରକୁ ଫେରିଯିବେ। ଏହି ସମୟରେ କେହି ବି ଆତ୍ମା ଯଦି ପରମଧାମରୁ ଆସୁଛି ତେବେ ତାର କି ମୂଲ୍ୟ ହେବ? ମୂଲ୍ୟ ସେମାନଙ୍କର ରହିଛି ଯେଉଁମାନେ ପ୍ରଥମେ ପ୍ରଥମେ ନୂଆ ଦୁନିଆରେ ଆସୁଛନ୍ତି। ତୁମେମାନେ ଜାଣିଛ ଯେଉଁ ନୂଆ ଦୁନିଆ ଥିଲା ତାହା ଏବେ ପୁରୁଣା ହୋଇଯାଇଛି। ନୂଆ ଦୁନିଆରେ ଆମେ ଦେବୀ ଦେବତା ଥିଲେ, ସେଠାରେ ଦୁଃଖର ନାମଗନ୍ଧ ନଥିଲା। ଏଠାରେ ତ ଅସରନ୍ତି ଦୁଃଖ ରହିଛି, ସେଥିପାଇଁ ବାବା ଆସି ଦୁଃଖର ଦୁନିଆରୁ ମୁକ୍ତ କରୁଛନ୍ତି। ଏହି ପୁରୁଣା ଦୁନିଆ ବଦଳିବ ନିଶ୍ଚିତ। ତୁମେମାନେ ବୁଝୁଛ ଯେ ଆମେ ନିଶ୍ଚିତ ସତ୍ୟ ଯୁଗର ମାଲିକ ଥିଲେ, ପୁଣି 84 ଜନ୍ମ ପରେ ଏହିପରି ହୋଇଯାଇଛୁ। ଏବେ ପୁଣି ବାବା କହୁଛନ୍ତି, ମୋତେ ସ୍ମରଣ କରିଲେ ତୁମେମାନେ ପୁଣି ସ୍ୱର୍ଗର ମାଲିକ ହୋଇଯିବ। ତେଣୁ ଆମେ କାହିଁକି ନିଜକୁ ଆତ୍ମା ଭାବି ବାବାଙ୍କୁ ସ୍ମରଣ ନ କରିବା? କିଛି ତ ପରିଶ୍ରମ କରିବାକୁ ପଡ଼ିବ ନା? ରାଜ୍ୟପଦ ପାଇବା କଣ ସହଜ କଥା କି? ତେଣୁ ବାବାଙ୍କୁ ସ୍ମରଣ କରିବାକୁ ହେବ। ଏହା ମଧ୍ୟ ମାୟାର ଚମତ୍କାରୀ ଅଟେ, ଯାହାକି ବାରମ୍ବାର ତୁମକୁ ଭୁଲାଇ ଦେଉଛି। ସେଥିପାଇଁ ଉପାୟ ବାହାର କରିବା ଦରକାର। ଏମିତି ନୁହେଁ ଯେ ମୋର ହୋଇଗଲେ ଯୋଗ ଲାଗିଯିବ। ତେବେ ପୁରୁଷାର୍ଥ କରିବା କଣ ଦରକାର? ନା, ଯେପର୍ଯ୍ୟନ୍ତ ବଞ୍ଚିଛ ସେ ପର୍ଯ୍ୟନ୍ତ ପୁରୁଷାର୍ଥ କରିବାକୁ ହେବ, ଜ୍ଞାନ ଅମୃତ ପାନ କରିବାକୁ ହେବ। ଏ କଥା ମଧ୍ୟ ଜାଣିଛ ଯେ ଏହା ଆମର ଅନ୍ତିମ ଜନ୍ମ, ତେଣୁ ଏହି ଶରୀର ସ୍ମୃତିକୁ ଭୁଲି ଦେହି ଅଭିମାନୀ ହେବାକୁ ପଡ଼ିବ। ଘର ଗୃହସ୍ଥ ମଧ୍ୟରେ ରହିବାକୁ ହେବ, କିନ୍ତୁ ପୁରୁଷାର୍ଥ ନିଶ୍ଚିତ କରିବାକୁ ହେବ। କେବଳ ନିଜକୁ ଆତ୍ମା ନିଶ୍ଚୟ କରି କିନ୍ତୁ ପୁରୁଷାର୍ଥ ନିଶ୍ଚିତ କରିବାକୁ ହେବ। କେବଳ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ, ତୁମେ ଏବ ମା ତାଶ୍ଚ ପିତା, ଏସବୁ ହେଲା ଭକ୍ତି ମାର୍ଗର ମହିମା। ତୁମକୁ କେବଳ ଏକମାତ୍ର ଅଲଭ ଅର୍ଥାତ ବାବାଙ୍କୁ ସ୍ମରଣ କରିବାକୁ ହେବ। ସେହି ଜଣେ ହିଁ ମିଠା ସାକାରୀନ ଅଟନ୍ତି, ତେଣୁ ଅନ୍ୟ ସବୁ କଥାକୁ ଛାଡ଼ି ଏକମାତ୍ର ସାକାରୀନ ବାବାଙ୍କୁ ମନେ ପକାଅ। ଏବେ ତୁମମାନଙ୍କର ଆତ୍ମା ତୁମ ପ୍ରଧାନ ହୋଇଯାଇଛି, ତେଣୁ ସତ ପ୍ରଧାନ କରିବା ପାଇଁ ଯୋଗର ଯାତ୍ରାରେ ରୁହ। ସମସ୍ତଙ୍କୁ ଏହି କଥା ଜଣାଅ ଯେ ବାବାଙ୍କ ଠାରୁ ସୁଖ ସମ୍ପତ୍ତି ନିଅ। ସୁଖଦ ସତ୍ୟଯୁଗରେ ଥାଏ ଏବଂ ସେହି ସୁଖଧାମର ସ୍ଥାପକ କେବଳ ବାବା ହିଁ ଅଟନ୍ତି। ବାବାଙ୍କୁ ମନେ ପକାଇବା ବହୁତ ସହଜ, କିନ୍ତୁ ମାୟାର ବିଘ୍ନ ବହୁତ ରହିଛି। ତେଣୁ ଚେଷ୍ଟା କରି ମୋତେ ମନେ ପକାଅ, ତେବେ ଖାଦ ଅର୍ଥାତ୍ ବିକାର ବାହାରିଯିବ। ଗାୟନ ରହିଛି ଯେ ଗୋଟିଏ ସେକେଣ୍ଡରେ ଜୀବନ ମୁକ୍ତି। ଆମେ ଆତ୍ମାମାନେ ଆତ୍ମିକ ବାବାଙ୍କର ସନ୍ତାନ, ସେଠାକାର ନିବାସୀ ଅଟୁ। ପୁଣି ଆମକୁ ନିଜର ପାଠର ପୁନରାବୃତ୍ତି କରିବାକୁ ହେବ। ଏହି ଡ୍ରାମା ଭିତରେ ସବୁଠାରୁ ଅଧିକ ପାଠ ଆମର ରହିଛି, ସୁଖ ମଧ୍ୟ ସବୁଠାରୁ ଅଧିକ ଆମକୁ ମିଳିବ। ବାବା କହୁଛନ୍ତି, ତୁମର ଦେବୀ ଦେବତା ଧର୍ମ ବହୁତ ସୁଖଦାୟୀ ଅଟେ, ବାକି ସମସ୍ତେ ଶାନ୍ତିଧାମକୁ ଅଟୋମେଟିକ ଅର୍ଥାତ୍ ଆପେ ଆପେ ନିଜର ହିସାବ କିତାବ ଯୁକ୍ତ କରି ଚାଲିଯିବେ। ଏହାର ଅଧିକ ବିସ୍ତାରକୁ ଆମେ କାହିଁକି ଯିବା? ବାବା କେବଳ ଆସୁଛନ୍ତି ସମସ୍ତଙ୍କୁ ଘରକୁ ଫେରାଇ ନେବା ପାଇଁ। ଅନ୍ତିମ ସମୟରେ ମଶା ସଦୃଶ ସମସ୍ତଙ୍କୁ ନେଇ ଯାଉଛନ୍ତି। ସେ ଯୁଗରେ ବହୁତ ଅଳ୍ପ ସଂଖ୍ୟକ ମନୁଷ୍ୟ ଥାନ୍ତି। ଏ ସବୁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି, ଶରୀର ସବୁ ନଷ୍ଟ ହୋଇଯିବ। ଆତ୍ମା ଯିଏକି ଅବିନାଶୀ ଅଟେ, ସିଏ ନିଜର କର୍ମର ସବୁ ହିସାବ କିତାବ ଯୁକ୍ତ କରି ଘରକୁ ଚାଲିଯିବ। ଏମିତି ନୁହେଁ ଯେ ଆତ୍ମା ନିଆଁରେ ପଡ଼ିଗଲେ ପବିତ୍ର ହୋଇଯିବ। ଆତ୍ମାକୁ ତ ଯୋଗଅଗ୍ନି ଦ୍ୱାରା ହିଁ ପବିତ୍ର ହେବାକୁ ପଡ଼ିବ। ଏହା ଯୋଗଅଗ୍ନି ଅଟେ, କିନ୍ତୁ ଦୁନିଆରେ ନାଟକ ତିଆରି କରିଛନ୍ତି ଯେ ସୀତା ଅଗ୍ନି ପରୀକ୍ଷା ଦେଇଥିଲେ, ଅଗ୍ନି ଦ୍ୱାରା କଣ ପବିତ୍ର ହୋଇପାରିବ? ବାବା ବୁଝାଉଛନ୍ତି, ତୁମେ ସବୁ ଆତ୍ମାରୂପୀ ସୀତାମାନେ ବର୍ତ୍ତମାନ ପତିତ ଅଟ, ରାବଣର ରାଜ୍ୟରେ ଅଛ। ଏବେ ଏକମାତ୍ର ବାବାଙ୍କ ସ୍ମୃତି ଦ୍ୱାରା ତୁମକୁ ପବିତ୍ର ହେବାକୁ ପଡ଼ିବ। ରାମ କେବଳ ସେହି ଜଣେ ହିଁ ଅଟନ୍ତି। ଅଗ୍ନି ଅକ୍ଷର ଶୁଣିଲେ ଭାବୁଛନ୍ତି ଯେ ସୀତା ନିଆଁପାରି ହୋଇଥିଲେ। କେଉଁଠି ଯୋଗରୂପୀ ଅଗ୍ନି, କେଉଁଠି ଏହି ନିଆଁ? ଆତ୍ମା ପରମପିତା ପରମାତ୍ମାଙ୍କ ସହିତ ଯୋଗ ରଖିଲେ ହିଁ ପତିତ ରୂପାବନ ହୋଇପାରିବ। ତେବେ ଏଥିରେ ରାତି ଦିନର ଫରକ ରହିଛି ନା? ଏହି ନର୍କ ଦୁନିଆରେ ସବୁ ଆତ୍ମାରୂପୀ ସୀତାମାନେ ରାବଣର ଜେଲରେ ଶୋକ ବାଟିକାରେ ଅଛନ୍ତି, ଏଠାକାର ସୁଖକୁ ତ କାକବିଷ୍ଠା ସହିତ ତୁଳନା କରାଯାଇଛି। ସ୍ୱର୍ଗରେ ଅସରନ୍ତି ସୁଖ ରହିଛି। ତୁମ ଆତ୍ମାମାନଙ୍କରେ ଏବେ ଶିବସାଜନଙ୍କ ସହିତ ନିର୍ବନ୍ଧ ହୋଇଯାଇଛି, ତେଣୁ ଆତ୍ମା ଫିମେଲ ଅର୍ଥାତ୍ ସ୍ତ୍ରୀ ହେଲା ନା। ଶିବ ବାବା କହୁଛନ୍ତି, କେବଳ ମତେ ମନେ ପକାଓ, ତେବେ ତୁମେମାନେ ପବିତ୍ର ହୋଇଯିବ, ଶାନ୍ତିଧାମକୁ ଯାଇ ପୁଣି ସୁଖଧାମକୁ ଆସିବେ। ସେଥିପାଇଁ ଏବେ ପିଲାମାନଙ୍କୁ ଜ୍ଞାନରତ୍ନରେ ନିଜର ଝୁଲାମଣିକୁ ଭରିବା ଦରକାର। ଏଥିରେ କୌଣସି ପ୍ରକାରର ସଂଶୟ ଆସିବା ଉଚିତ ନୁହେଁ। ଦେହ ଅଭିମାନରେ ଆସିଲେ ଅନେକ ପ୍ରକାରର ପ୍ରଶ୍ନ ଉଠିଥାଏ। ପୁଣି ବାବା ଯେଉଁ ଧନ୍ଦା ଦେଇଥାନ୍ତି ତାହାକୁ କରିନଥାନ୍ତି। ମୂଳ କଥା ହେଲା, ଆମକୁ ପତିତରୁ ପବିତ୍ର ହେବାକୁ ପଡ଼ିବ, ଅନ୍ୟ ସବୁ କଥାକୁ ଛାଡ଼ିଦେବା ଦରକାର। ରାଜଧାନୀର ଯେମିତି ନୀତି ନିୟମ ଥିବ ସେମିତି ହେବ, ଯେମିତି ମହଲ ତିଆରି କରିଥିବେ ସେମିତି କରିବେ। ମୂଳ କଥା ହେଲା ପବିତ୍ରତାର। ଡାକୁଛନ୍ତି ମଧ୍ୟ ହେ ପତିତ ପାବନ, ତେବେ ପାବନ ହେଲେ ସୁଖୀ ହୋଇଯିବେ, ଦେବୀ ଦେବତାମାନେ ହେଲେ ସବୁଠାରୁ ପବିତ୍ର। ଏବେ ତୁମେମାନେ ଏକୋଇଶ ଜନ୍ମ ପାଇଁ ସର୍ବୋତ୍ତମ ପବିତ୍ର ହେଉଛ, ତାକୁ ହିଁ କୁହାଯାଉଛି ସମ୍ପୂର୍ଣ୍ଣ ନିର୍ବିକାରୀ ପବିତ୍ର ଜୀବନ। ତେଣୁ ବାବା ଯେଉଁ ଶ୍ରୀମତ ଦେଇଛନ୍ତି ସେହି ଅନୁସାରେ ଚାଲିବା ଦରକାର, ଏଥିରେ କୌଣସି ପ୍ରକାରର ସଂକଳ୍ପ ଉଠାଇବାର ଆବଶ୍ୟକତା ନାହିଁ। ପ୍ରଥମେ ମୁଁ ପତିତରୁ ପବିତ୍ର ହୋଇଯାଏ, ବା ଡାକୁଛନ୍ତି ହେ ପତିତ ପାବନ, କିନ୍ତୁ କିଛି ବି ବୁଝୁନାହାନ୍ତି, ଏକଥା ମଧ୍ୟ ଜାଣିନାହାନ୍ତି ଯେ ପତିତ ପାବନ କିଏ। ଏହା ହେଲା ପତିତ ଦୁନିଆ, ତାହା ହେଲା ପାବନ ଦୁନିଆ। ମୁଖ୍ୟ କଥା ହିଁ ହେଉଛି ପାବନ କିପରି ହେବ ଏବଂ କିଏ କରିବ, ଏ ସମ୍ବନ୍ଧରେ କିଛି ବି ଜାଣିନାହାନ୍ତି। ସେମାନେ ପତିତ ପାବନ କହି ଡାକୁଛନ୍ତି, କିନ୍ତୁ ଯଦି କହିବ ତୁମେ ପତିତ ତେବେ ବିଗିଡ଼ିଯିବେ, ନିଜକୁ କେହି ବି ବିକାରୀ ବୋଲି ଭାବୁନାହାନ୍ତି। କହୁଛନ୍ତି ଗୃହସ୍ଥି ସମସ୍ତେ ଥିଲେ, ରାଧାକୃଷ୍ଣ ଲକ୍ଷ୍ମୀ ନାରାୟଣଙ୍କର ମଧ୍ୟ ସନ୍ତାନ ଥିଲେ ନା, କିନ୍ତୁ ସେଠାରେ ଯୋଗ ବଳ ଦ୍ୱାରା ସନ୍ତାନ ଜନ୍ମ ହୋଇଥାନ୍ତି, ଏ କଥା ଭୁଲି ଯାଇଛନ୍ତି। ତାକୁ ନିର୍ବିକାରୀ ଦୁନିଆ ସ୍ୱର୍ଗ କୁହାଯାଏ, ତାହା ହେଲା ଶିବାଳୟ। ପତିତ ଦୁନିଆରେ ଜଣେ ବି ପବିତ୍ର ନାହିଁ। ଏହି ବାବା ତ ପିତା, ଶିକ୍ଷକ ଏବଂ ସଦ୍ଗୁରୁ ଅଟନ୍ତି, ଯିଏକି ସମସ୍ତଙ୍କୁ ସଦ୍ଗତି ଦେଇଥାନ୍ତି। ସେମାନେ ତ ଗୋଟିଏ ଗୁରୁ ଚାଲିଗଲେ ପୁଣି ତାଙ୍କ ପୁତ୍ରଙ୍କୁ ଗୁରୁ ଆସନରେ ବସାଇ ଦେଇଥାନ୍ତି, ତେବେ ସିଏ କିପରି ସଦ୍ଗତିକୁ ନେଇ ଯାଇପାରିବେ। ସମସ୍ତଙ୍କର ସଦ୍ଗତି ବାବା ତ ଜଣେ ହିଁ ଅଟନ୍ତି। ସତ୍ୟ ଯୁଗରେ କେବଳ ଦେବୀ ଦେବତାମାନେ ରହିବେ, ବାକି ଏବେ ସବୁ ଆତ୍ମାମାନେ ଶାନ୍ତିଧାମକୁ ଚାଲିଯିବେ, ଏହି ରାବଣ ରାଜ୍ୟରୁ ମୁକ୍ତି ପାଇବେ। ବାବା ସମସ୍ତଙ୍କୁ ପବିତ୍ର କରି ନେଇଯିବେ, ପବିତ୍ରରୁ ପୁଣି ତୁରନ୍ତ କେହି ପତିତ ହୁଅନ୍ତି ନାହିଁ, କ୍ରମାନ୍ୱୟରେ ତଳକୁ ତଳ ଆସିଥାନ୍ତି। ସତ ପ୍ରଧାନରୁ ସତ ରଜତମ ଏବେ ପୁଣି ଚଉରାଶୀ ଜନ୍ମର ଚକ୍ର ଜ୍ଞାନ ତୁମମାନଙ୍କ ବୁଦ୍ଧିରେ ଅଛି। ତୁମେ ଯେପରି ଏବେ ଲାଇଟ୍ ହାଉସ୍ ଅର୍ଥାତ୍ ବତୀଘର ଅଟ, ଏହି ଚକ୍ର କିପରି ଘୁରୁଛି ଏହି ଜ୍ଞାନ ଦ୍ୱାରା ତୁମେମାନେ ଜାଣିଗଲ। ଏବେ ତୁମମାନଙ୍କୁ ଅନ୍ୟ ସମସ୍ତଙ୍କୁ ରାସ୍ତା ବତାଇବାକୁ ହେବ। ସମସ୍ତେ ନୌକା ଅଟନ୍ତି, ତୁମେ ରାସ୍ତା ବତାଇବା ବାଲା ପାଇଲଟ ଅଟ। ସମସ୍ତଙ୍କୁ କୁହ ତୁମେ ଏବେ ଶାନ୍ତିଧାମ ସୁଖଧାମକୁ ମନେ ପକାଓ, କଳିଯୁଗ ଦୁଃଖଧାମକୁ ଭୁଲି ଯାଅ। ଆଚ୍ଛା, ମିଠା ମିଠା ଶିଖିଲଥେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ୍ତା ତାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ଧାରଣା ନମ୍ବର ଏକ, ଯେପର୍ଯ୍ୟନ୍ତ ଜୀବିତ ଅଛ ସେ ପର୍ଯ୍ୟନ୍ତ ଜ୍ଞାନ ଅମୃତ ପାନ କରିବାକୁ ହେବ, ନିଜର ବୁଦ୍ଧିରୂପୀ ଝୁଲାକୁ ଜ୍ଞାନରତ୍ନରେ ଭରିବାକୁ ହେବ। ସଂଶୟରେ ଆସି କୌଣସି ପ୍ରଶ୍ନ ଉଠାଇବାର ନାହିଁ। ନମ୍ବର ଦୁଇ, ଯୋଗ ଅଗ୍ନି ଦ୍ୱାରା ଆତ୍ମାରୂପୀ ସୀତାକୁ ପାବନ କରିବାକୁ ହେବ। କୌଣସି କଥାରେ ଅଧିକ ବିସ୍ତାରକୁ ନ ଯାଇ ଦେହି ଅଭିମାନୀ ହେବାର ପରିଶ୍ରମ କରିବାକୁ ହେବ। ଶାନ୍ତି ଧାମ ଏବଂ ସୁଖଧାମକୁ ମନେ ପକାଇବାକୁ ହେବ। ବରଦାନ, ସର୍ବଦା ଜ୍ଞାନର ମନନ ଦ୍ୱାରା ମଗ୍ନ ଅବସ୍ଥାର ସାଗରରେ ବୁଡ଼ି ରହିବାର ଅନୁଭବ କରୁଥିବା ଅନୁଭବୀ ମୁହୂର୍ତ୍ତ ଭବ। ବିସ୍ତାର, ଅନୁଭବକୁ ବଢ଼ାଇବାର ଆଧାର ହେଲା ମନନ ଶକ୍ତି। ମନନ କରୁଥିବା ଆତ୍ମା ସ୍ୱତଃ ହିଁ ମଗ୍ନ ଅବସ୍ଥାରେ ରହିଥାଏ ଏବଂ ମଗ୍ନ ଅବସ୍ଥାରେ ଯୋଗ ଲଗାଇବା ପାଇଁ ପଡ଼ିନଥାଏ, କିନ୍ତୁ ନିରନ୍ତର ଯୋଗ ଲାଗି ରହିଥାଏ, ମେହନତ କରିବାକୁ ପଡ଼ିନଥାଏ। ତେବେ ମଗ୍ନର ଅର୍ଥ ହେଲା ସ୍ନେହର ସାଗରରେ ଏକାକାର ହୋଇଯିବା, ଯାହାକି କେହି ଅଲଗା କରିପାରିବ ନାହିଁ। ତେଣୁ ମେହନତ କରିବାରୁ ମୁକ୍ତ ହୁଅ, ସାଗରର ସନ୍ତାନ ଅଟ। ତେଣୁ ମେହନତ କରିବାରୁ ମୁକ୍ତ ହୁଅ, ସାଗରର ସନ୍ତାନ ଅଟ। ତେଣୁ ଅନୁଭବର ପୋଖରୀରେ ବୁଡ଼ ପକାଅ ନାହିଁ, କିନ୍ତୁ ସାଗର ସହିତ ଏକାକାର ହୋଇଯାଅ। ତେବେ କୁହାଯିବ ଅନୁଭବୀ ମୁହୂର୍ତ୍ତ ସ୍ଲୋଗାନ, ଜ୍ଞାନ ସ୍ୱରୂପ ଆତ୍ମା ତାଙ୍କୁ କୁହାଯିବ ଯାହାଙ୍କର ପ୍ରତିଟି ସଂକଳ୍ପ ପ୍ରତିଟି ମୁହୂର୍ତ୍ତ ସମର୍ଥ ଅଟେ। ଅବ୍ୟକ୍ତ ଇସାରା, ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର। ଆଜିର ଇସାରା, ଯଦି କୌଣସି ବି ସ୍ୱଭାବ ସଂସ୍କାର ବ୍ୟକ୍ତି ଅଥବା ବୈଭବର ବନ୍ଧନ ନିଜ ଆଡ଼କୁ ଆକର୍ଷିତ କରୁଛି, ତେବେ ବାବାଙ୍କର ସ୍ମୃତିର ଆକର୍ଷଣ ସର୍ବଦା ରହିପାରିବ ନାହିଁ। ତେବେ କର୍ମାତୀତ ହେବା ଅର୍ଥ ହେଲା ତ କର୍ମବନ୍ଧନରୁ ମୁକ୍ତ ବା ନିଆରା ହୋଇ ପ୍ରକୃତି ଦ୍ୱାରା ନିମିତ୍ତ ମାତ୍ର କର୍ମ କରାଇବା। ତେଣୁ ଏହିଭଳି ନିଆରା ହେବାର ପୁରୁଷାର୍ଥ ବାରମ୍ବାର କରୁଥାଉ, ସହଜରେ ଏବଂ ସ୍ୱତ ଭାବରେ ଏହି ଅନୁଭୂତି ହେଉ ଯେ କର୍ମ କରିବା ବାଲା କର୍ମେନ୍ଦ୍ରିୟ ଗୁଡ଼ିକ ଏବଂ କରାଇବା ବାଲା ଆତ୍ମା ଦୁହେଁ ଅଲଗା ହିଁ ଅଟନ୍ତି। ଓମ୍ ଶାନ୍ତି।